ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଡେରାଡୁନ୍ ସ୍ଥିତ ଭାରତୀୟ ସାମରିକ ପ୍ରତିଷ୍ଠାନରେ ଆଜି ପାସିଂ ଆଉଟ୍ ପ୍ୟାରେଡ୍ ନିରୀକ୍ଷଣ କରିବେ ରାଷ୍ଟ୍ରପତି। ଆସନ୍ତାକାଲିଠାରୁ ଦୁଇଦିନିଆ ସ୍ଲୋଭାକ୍ ଗଣରାଜ୍ୟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ଆମେରିକା ନୌସେନା ଆକ୍ରମଣରେ ତିନି ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟଣାରେ କଡ଼ା ଆପତ୍ତି ପ୍ରଦର୍ଶନ କଲା ଭାରତ। ନିଟ୍ ପୁନଃ ପରୀକ୍ଷା ପରିଚାଳନା ନେଇ ପ୍ରସ୍ତୁତି ସମୀକ୍ଷା କଲେ କ୍ୟାବିନେଟ୍ ସଚିବ ଡକ୍ଟର ଟିଭି ସୋମନାଥନ। ଏବଂ ଦେଶର ବିଭିନ୍ନ ଅଞ୍ଚଳରେ ମୌସୁମୀ ପ୍ରବେଶ ଲାଗି ପାଗ ଅନୁକୂଳ ଥିବା ପାଣିପାଗ ବିଭାଗର ସୂଚନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଡେରାଡୁନ୍ସ୍ଥିତ ଭାରତୀୟ ସାମରିକ ପ୍ରତିଷ୍ଠାନରେ ପାସିଂ ଆଉଟ୍ ପ୍ୟାରେଡ୍ ନିରୀକ୍ଷଣ କରିବେ। ଏହି ପାସିଂ ଆଉଟ୍ ପ୍ୟାରେଡ୍ ଇତିହାସ ସୃଷ୍ଟି କରିବ, କାରଣ ପ୍ରଥମ ଥର ପାଇଁ ମହିଳା କ୍ୟାଡେଟ୍ମାନେ ପୁରୁଷଙ୍କ ସହ ମାର୍ଚ୍ଚ କରିବେ। ସମାରୋହରେ 500ରୁ ଅଧିକ ମହିଳା ପୁରୁଷ ପ୍ରଶିକ୍ଷାର୍ଥୀ ଭାରତୀୟ ସେନାରେ ଅଧିକାରୀ ଭାବେ ଯୋଗଦେବେ। ସୂଚନାଯୋଗ୍ୟ, ଭାରତୀୟ ସାମରିକ ପ୍ରତିଷ୍ଠାନରେ ପାସିଂ ଆଉଟ୍ ପ୍ୟାରେଡ୍କୁ ସେନାରେ ଯୁବ ଅଧିକାରୀଙ୍କ ଉତ୍ସର୍ଗୀକୃତ କାର୍ଯ୍ୟର ପ୍ରାରମ୍ଭ ସମୟକୁ ଦର୍ଶାଇଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ଦୁଇଦିନିଆ ସ୍ଲୋଭାକ୍ ଗଣରାଜ୍ୟ ଗସ୍ତ କରିବେ। 1993 ସ୍ଲୋଭାକିଆ ସ୍ୱାଧୀନ ରାଷ୍ଟ୍ର ଭାବେ ମାନ୍ୟତା ପାଇବା ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ସ୍ଲୋଭାକିଆ ଗଣରାଜ୍ୟକୁ ପ୍ରଥମ ଗସ୍ତ ହେବ। ସେଠାରେ ଶ୍ରୀ ମୋଦି ସ୍ଲୋଭାକିଆର ଶୀର୍ଷ ନେତୃମଣ୍ଡଳୀଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା କରିବେ। ଗସ୍ତକାଳରେ ପ୍ରଧାନମନ୍ତ୍ରୀ ସ୍ଲୋଭାକିଆ ପ୍ରତିପକ୍ଷ ଫିକୋ ଏବଂ ସେଠାକାର ରାଷ୍ଟ୍ରପତି ପେଲେଗ୍ରିନିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଉଭୟ ଦେଶ ମଧ୍ୟରେ 2024 ଦ୍ୱିପାକ୍ଷିକ ବାଣିଜ୍ୟ 1 ବିଲିୟନ୍ ଆମେରିକୀୟ ଡଲାର ଅତିକ୍ରମ କରିଥିବାବେଳେ ଗତବର୍ଷ ଏହା 1.8 ବିଲିୟନ୍ ଡଲାରକୁ ବୃଦ୍ଧି ପାଇଥିଲା। ଆମେରିକା ନୌସେନା ଆକ୍ରମଣରେ ମଧ୍ୟପ୍ରାଚ୍ୟରେ ତିନି ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟଣାରେ ଭାରତ କଡ଼ା ଆପତ୍ତି ପ୍ରଦର୍ଶନ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ତାଙ୍କ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ସହ ଭାରତର ଆଭିମୁଖ୍ୟ ନେଇ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ବାଣିଜ୍ୟିକ ଜାହାଜ ଉପରେ ଏଭଳି ଆକ୍ରମଣ କରିବା ଆଦୌ ନ୍ୟାୟସଙ୍ଗତ ନୁହେଁ। ଓମାନ ଉପକୂଳରେ ଆମେରିକା ନୌସେନାର ଆକ୍ରମଣରେ କାର୍ଯ୍ୟରତ ତିନି ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ଖବର ମିଳିବା ପରେ ଭାରତ ପକ୍ଷରୁ ଏହାକୁ ନିନ୍ଦା କରାଯାଇଛି। ସୂଚନା ଅନୁଯାୟୀ ଆକ୍ରମଣ କରାଯାଇଥିବା ଜାହାଜରେ 24 ଜଣ ଭାରତୀୟ ସଦସ୍ୟ ଥିଲେ। ସେମାନଙ୍କ ମଧ୍ୟରୁ 21 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି। ନୂଆଦିଲ୍ଲୀରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତଙ୍କୁ ଏ ସମ୍ପର୍କରେ ଭାରତର ଆଭିମୁଖ୍ୟ ନେଇ ସ୍ପଷ୍ଟ କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ମଧ୍ୟପ୍ରାଚ୍ୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ଲାଗି ବିଭିନ୍ନ ପକ୍ଷଙ୍କ ମଧ୍ୟରେ ଆଲୋଚନା ଓ କୂଟନୀତି ମାଧ୍ୟମରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଚଳିତ ମାସରେ ହେବାକୁ ଥିବା ନିଟ୍ ପୁନଃ ପରୀକ୍ଷା ନିମନ୍ତେ କ୍ୟାବିନେଟ୍ ସଚିବ ଡକ୍ଟର ଟିଭି ସୋମନାଥନ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ଜାତୀୟ ପରୀକ୍ଷଣ ସଂସ୍ଥାର ମହାନିର୍ଦ୍ଦେଶକ ଅଭିଷେକ ସିଂ ଉପସ୍ଥିତ ଥିଲେ। ସମୀକ୍ଷା ବୈଠକରେ କ୍ୟାବିନେଟ୍ ସଚିବ ସମସ୍ତ ଅଂଶୀଦାରମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ସଠିକ୍ ଢଙ୍ଗରେ ପରୀକ୍ଷା ପରିଚାଳନା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଡକ୍ଟର ସୋମନାଥନ କହିଛନ୍ତି, କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନଗୁଡ଼ିକ ମଧ୍ୟରେ ସୁସମନ୍ୱୟ ରକ୍ଷା କରାଯାଇ ଯେଭଳି ନିଟ୍ ପୁନଃ ପରୀକ୍ଷାକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରାଯାଇପାରିବ ତାହା ଉପରେ ଅତ୍ୟଧିକ ଗୁରୁତ୍ୱ ଦିଆଯାଉଛି। ସେ କହିଛନ୍ତି, କୌଣସି ପ୍ରକାର ଏହି ପରୀକ୍ଷାରେ ତ୍ରୁଟି ବିଚ୍ୟୁତି ଲାଗି ଉଦ୍ୟମ କଲେ ଆଇନ ଅନୁଯାୟୀ କଠୋର ଦଣ୍ଡବିଧାନ କରାଯିବ। ଚଳିତ ମାସରେ ଡକ୍ଟର ସୋମନାଥନ କେନ୍ଦ୍ର ସରକାର ଏବଂ ଏହି ପରୀକ୍ଷା ସହିତ ଜଡ଼ିତ ବିଭିନ୍ନ ସଂସ୍ଥାର ସଚିବମାନଙ୍କ ସହ ବୈଠକ କରିସାରିଛନ୍ତି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ନିଟ୍ ପୁନଃ ପରୀକ୍ଷାରେ ପାରଦର୍ଶିତା ଅବଲମ୍ବନ ନେଇ ବିଭିନ୍ନ ସଂସ୍ଥା ମଧ୍ୟରେ ଦୃଢ଼ ସହଯୋଗ, ପ୍ରସ୍ତୁତି ଓ ପରିଚାଳନା ଉପରେ ଧ୍ୟାନ ଦିଆଯାଉଛି। ଚଳିତ ମାସ 21 ତାରିଖରେ ନିଟ୍ UG ପୁନଃ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ସହ ରେଳବାଇ ଚୟନ ବୋର୍ଡର ଚୟନ ପ୍ରକ୍ରିୟା ନେଇ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ବୈଠକରେ ଶ୍ରୀ ବୈଷ୍ଣବ ପରୀକ୍ଷାରେ ସ୍ୱଚ୍ଛ, ସଠିକ୍ ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ ପରୀକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଶ୍ରୀ ବୈଷ୍ଣବ ବିଭାଗୀୟ ପରୀକ୍ଷାଗୁଡ଼ିକୁ କମ୍ପ୍ୟୁଟର ଆଧାରିତ କରିବା ଏବଂ ଆଗାମୀ ଦିନରେ ପରୀକ୍ଷା ପ୍ରକ୍ରିୟାକୁ ପ୍ରଭାବଶାଳୀ ଢଙ୍ଗରେ କରିବା ନିମନ୍ତେ ଅଧିକରୁ ଅଧିକ ପରୀକ୍ଷାକୁ କମ୍ପ୍ୟୁଟର ଆଧାରିତ କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ବୈଠକ କାଳରେ ଶ୍ରୀ ବୈଷ୍ଣବ ବାର୍ଷିକ ଚୟନ କ୍ୟାଲେଣ୍ଡର ଏବଂ ଖାଲି ପଡ଼ୁଥିବା ପଦବୀ ସଂଖ୍ୟା ନେଇ ତ୍ରୈମାସିକ ବିଜ୍ଞପ୍ତିରୁ ଛାତ୍ରଛାତ୍ରୀମାନେ ସହଜରେ ସୂଚନା ପାଇପାରୁଛନ୍ତି ବୋଲି କହିଛନ୍ତି। ଏ କ୍ଷେତ୍ରରେ କ୍ରମାଗତ ଭାବେ ବିକାଶ ପ୍ରକ୍ରିୟାକୁ ଗ୍ରହଣ କରିବା ଉଦ୍ଦେଶ୍ୟରେ ଶ୍ରୀ ବୈଷ୍ଣବ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଉପରେ ଗୁରୁତ୍ୱ ଦେଇଛନ୍ତି। ବିଶେଷକରି ଛାତ୍ରଛାତ୍ରୀ ଏବଂ ପରୀକ୍ଷାରେ ସମ୍ପୃକ୍ତ ଅଂଶୀଦାରମାନଙ୍କ ସହ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ କରିବାକୁ ରେଳମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ସେ କହିଛନ୍ତି ମିଥ୍ୟା ସୂଚନାକୁ ପ୍ରତିହତ କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି। ଶ୍ରୀ ବୈଷ୍ଣବ କହିଛନ୍ତି 2025-26 ଆର୍ଥିକ ବର୍ଷରେ 47,000 ଅଧିକ ପଦବୀ ଖାଲି ପଡ଼ିଥିବା ବେଳେ ସେହି ସମୟ ମଧ୍ୟରେ 43,000 ଅଧିକ ଛାତ୍ରଛାତ୍ରୀ ଭାରତୀୟ ରେଳବାଇରେ ନିଯୁକ୍ତି ପାଇଛନ୍ତି। ଅପରେସନ୍ ସିନ୍ଦୁର ସମୟରେ ଭାରତର ସ୍ୱଦେଶୀ କ୍ଷେପଣାସ୍ତ ବ୍ୟବସ୍ଥାର ଅଭୂତପୂର୍ବ ପ୍ରଦର୍ଶନୀ ଦେଶର ପ୍ରତିରକ୍ଷା ଗବେଷଣା ଓ ବିକାଶ ଇକୋସିଷ୍ଟମର ଦୃଢ଼ତାକୁ ପ୍ରମାଣିତ କରୁଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଗତକାଲି ହାଇଦ୍ରାବାଦରେ ଡକ୍ଟର ଏପିଜେ ଅବଦୁଲ କଲାମ କ୍ଷେପଣାସ୍ତ୍ର କୋଠାରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ DRDO ଏବଂ ପ୍ରତିରକ୍ଷା ଗବେଷଣା ଓ ବିକାଶ ଲାବୋରେଟୋରୀ DRDL ସହଯୋଗରେ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ବ୍ୟବସ୍ଥା ସମ୍ପନ୍ନ କୋଠାକୁ ପ୍ରତିରକ୍ଷା ମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ସେ କହିଛନ୍ତି DRDO ଦ୍ୱାରା ବିକଶିତ ଆକାଶ ଏବଂ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ବିଶ୍ୱ ପ୍ରତିରକ୍ଷା ପ୍ରଯୁକ୍ତି ବିଦ୍ୟା ଇକୋସିଷ୍ଟମରେ ପ୍ରତିଯୋଗିତା ଲାଗି ଭାରତର ସାମର୍ଥ୍ୟ ରହିଛି। ଶ୍ରୀ ସିଂ ଏହି ବ୍ୟବସ୍ଥାକୁ ଆହୁରି ଦୃଢ଼ କରିବା ଲାଗି ଶାନ୍ତି ଓ ଆତ୍ମନିର୍ଭରଶୀଳତା ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି। ଅପରେସନ୍ ସିନ୍ଦୁର ସମୟରେ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଭାରତୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଅତ୍ୟନ୍ତ ଦକ୍ଷ ଭାବେ ପ୍ରଦର୍ଶନ ପୂର୍ବକ ଶତ୍ରୁପକ୍ଷର ସଫଳ ମୁକାବିଲା କରିଥିଲା। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଗରିବ କୃଷକ ମହିଳା ଓ ଯୁବବର୍ଗଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ସରକାର ଅନେକ ଜନକଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶ୍ୱାସ ବିକାଶ ଏବଂ ଜନକଲ୍ୟାଣର 12 ବର୍ଷ ଶୀର୍ଷକ ଏହି ଧାରାବାହିକରେ ଆଜି ଆସନ୍ତୁ ଜାଣିବା ଦେଶର ସାଂସ୍କୃତିକ ଐତିହ୍ୟର ସୁରକ୍ଷା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ଯୋଜନା ଓ ପଦକ୍ଷେପ ସମ୍ପର୍କରେ। ଗତ 12 ବର୍ଷ ମଧ୍ୟରେ ଭାରତର ସାଂସ୍କୃତିକ ଯାତ୍ରା ସାରା ବିଶ୍ୱରେ ଦେଶର ପାରମ୍ପରିକ ଐତିହ୍ୟକୁ ଅଧିକ ଲୋକପ୍ରିୟ କରିଛି। ବିଭିନ୍ନ ପଦକ୍ଷେପ ଜରିଆରେ ସରକାର ଉଭୟ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରରେ ଦେଶର ଜନସାଧାରଣଙ୍କ ମଧ୍ୟରେ ସାଂସ୍କୃତିକ ଐତିହ୍ୟକୁ ନେଇ ଗର୍ବ ଅନୁଭବ କରିବା ପାଇଁ ସୁଯୋଗ ଉନ୍ମୁକ୍ତ କରିଛନ୍ତି। କାଶୀ ବିଶ୍ୱନାଥ କରିଡର, ମହାକାଳ ଲୋକ ପ୍ରକଳ୍ପ, ମା କାମାକ୍ଷା ମନ୍ଦିରର ପୁନଃ ବିକାଶ, ଜୁନା ସୋମନାଥ ମନ୍ଦିରର ପୁନଃ ନିର୍ମାଣ ଓ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ବେଳେ ବହୁବିଧ ପଦକ୍ଷେପ ଜରିଆରେ ମୋଦି ସରକାର ଦେଶରେ ଏକ ସାଂସ୍କୃତିକ ପରିବେଶ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ସଂଗ୍ରହାଳୟ ଅନୁଦାନ ଯୋଜନାରେ ଦେଶର ସାଂସ୍କୃତିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ 21 ନୂଆ ସଂଗ୍ରହାଳୟ ଖୋଲାଯିବା ସହ ପୂର୍ବରୁ ଥିବା 23 ସଂଗ୍ରହାଳୟର ନବୀକରଣ କରାଯାଇଛି। ଦେଶରେ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକଳାପକୁ ଆହୁରି ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ସରକାରୀ ଯୋଜନାଗୁଡ଼ିକ ସହାୟକ ସାବ୍ୟସ୍ତ ହୋଇଛି। ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ସ୍ପର୍ଶ କରିଛି। ଦେଶର ବିଭିନ୍ନ ଅଞ୍ଚଳରେ ମୌସୁମୀ ପ୍ରବେଶ ଲାଗି ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ଓଡ଼ିଶା ସମେତ ଅରୁଣାଚଳ ପ୍ରଦେଶ, ବିହାର, କେରଳମ୍, ମାହେ ପ୍ରଭୃତି ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଆଇସିସି ମହିଳା T20 ବିଶ୍ୱକପ୍ର 10ମ ସଂସ୍କରଣର ପ୍ରଥମ ମ୍ୟାଚ୍ରେ ଏଜ୍ବାଷ୍ଟନ୍ରେ ଆୟୋଜକ ଇଂଲଣ୍ଡ 87 ରନ୍ରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ପ୍ରଥମ ବ୍ୟାଟିଂ କରି ଇଂଲଣ୍ଡ ମହିଳା ଦଳ ନିର୍ଦ୍ଧାରିତ 20 ଓଭରରେ ଗୋଟିଏ ୱିକେଟ୍ ହରାଇ 219 ରନ୍ ସ୍କୋର କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ସମାନ ସଂଖ୍ୟକ ଓଭରରେ ସମସ୍ତ ୱିକେଟ୍ ହରାଇ 132 ରନ୍ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ ଡେରାଡୁନ୍ସ୍ଥିତ ଭାରତୀୟ ସାମରିକ ପ୍ରତିଷ୍ଠାନରେ ଆଜି ପାସିଂ ଆଉଟ୍ ପ୍ୟାରେଡ୍ ନିରୀକ୍ଷଣ କରିବେ ରାଷ୍ଟ୍ରପତି। ଆସନ୍ତାକାଲିଠାରୁ 2 ଦିନିଆ ସ୍ଲୋଭାକ୍ ଗଣରାଜ୍ୟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ଆମେରିକା ନୌସେନା ଆକ୍ରମଣରେ 3 ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟଣାରେ କଡ଼ା ଆପତ୍ତି ପ୍ରଦର୍ଶନ କଲା ଭାରତ। ନିଟ୍ ପୁନଃ ପରୀକ୍ଷା ପରିଚାଳନା ନେଇ ପ୍ରସ୍ତୁତି ସମୀକ୍ଷା କଲେ କ୍ୟାବିନେଟ୍ ସଚିବ ଡକ୍ଟର TV ସୋମନାଥନ୍। ଏବଂ ଦେଶର ବିଭିନ୍ନ ଅଞ୍ଚଳରେ ମୌସୁମୀ ପ୍ରବେଶ ଲାଗି ପାଗ ଅନୁକୂଳ ଥିବା ପାଣିପାଗ ବିଭାଗର ସୂଚନା। ସମ୍ବାଦ ଶେଷ ହେଲା।